ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତା 28 ତାରିଖ ଜାତୀୟ ବିଜ୍ଞାନ ଦିବସକୁ ବୈଜ୍ଞାନିକ ଢଙ୍ଗରେ ପାଳନ କରିବାକୁ ଦେଲେ ପରାମର୍ଶ. ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜିଠାରୁ 4 ଦିନିଆ ଫ୍ରାନ୍ସ ଗସ୍ତରେ ଗଲେ ସେନାମୁଖ୍ୟ. କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆସନ୍ତା ମାସ 19 ତାରିଖରେ ହେବ ପରବର୍ତ୍ତୀ ଆଲୋଚନା. ସୂଚନା ଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ. ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ରେ ଆଉ କିଛି ସମୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା. କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏ କ୍ଷେତ୍ରରେ ଭାରତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି. ନୂତନ ଜ୍ଞାନକୌଶଳକୁ ଆପଣେଇବା ଏବଂ କାର୍ଯ୍ୟକାରୀ କରିବାରେ ଭାରତୀୟ କାହାଠାରୁ ପଛରେ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଫ୍ରାନ୍ସଠାରେ ଅନୁଷ୍ଠିତ ଏଆଇ ଶିଖର ସମ୍ମିଳନୀରେ ଭାରତର ଅଗ୍ରଗତିକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ଆଦିଲାବାଦ ସ୍ଥିତ ଏକ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକଙ୍କର ଉଦାହରଣ ଦେଇଥିଲେ. ମହାକାଶ ବିଜ୍ଞାନରେ ନୂତନ ଉଚ୍ଚତାକୁ ସ୍ପର୍ଶ କରିବା ନେଇ ଦେଶବାସୀଙ୍କ ସଂକଳ୍ପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି. 10 ବର୍ଷ ମଧ୍ୟରେ ଅନ୍ୟ ଦେଶର ସାଟେଲାଇଟ୍କୁ ମିଶାଇ ପ୍ରାୟ 460 ଉପଗ୍ରହ ଉତ୍କ୍ଷେପଣ କରାଯାଇଛି. ମହାକାଶ କ୍ଷେତ୍ର ଯୁବପିଢ଼ିଙ୍କୁ ଆକୃଷ୍ଟ କରିପାରିଛି ଏବଂ ଏ କ୍ଷେତ୍ରରେ ଏବେ ଷ୍ଟାର୍ଟଅପ୍ ଓ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବା ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି.
मुझे ये देखकर भी बहुत खुशी होती है कि आज स्पेस सेक्टर हमारे युवाओं के लिए बहुत फेवरेट बन गया है. कुछ साल पहले तक किसने सोचा होगा कि इस क्षेत्र में स्टार्टअप और प्राइवेट सेक्टर की स्पेस कंपनियों की संख्या सैकड़ों में हो जाएगी. हमारे जो युवा जीवन में कुछ थ्रिलिंग और एक्साइटिंग करना चाहते हैं, उनके लिए स्पेस सेक्टर एक बेहतरीन ऑप्शन बन रहा है.
ଆସନ୍ତା 28 ତାରିଖରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ବୈଜ୍ଞାନିକ ଢଙ୍ଗରେ ଏହି ଦିବସକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ଗବେଷଣା ପରୀକ୍ଷାଗାର, ପ୍ଲାନେଟୋରିୟମ୍ କିମ୍ବା ମହାକାଶ କେନ୍ଦ୍ର ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି. ସେହିଭଳି 8 ମାର୍ଚ୍ଚ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ପ୍ରେରଣାଦାୟୀ ମହିଳାଙ୍କୁ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ମୋଦି ଘୋଷଣା କରିଛନ୍ତି. ଇଚ୍ଛୁକ ମହିଳା ନମୋ ଆପ୍ରେ ଗଠିତ ସ୍ୱତନ୍ତ୍ର ଫୋରମ ମାଧ୍ୟମରେ ନିଜର କାର୍ଯ୍ୟ ଏବଂ ଅନୁଭୂତି ନେଇ ସୂଚନା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ 2022 ସମଗ୍ର ବିଶ୍ୱରେ 250 କୋଟି ଲୋକଙ୍କର ଓଜନ ଅଧିକ ଥିଲା. ଏହି ପରିସଂଖ୍ୟାନ ଆଧାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋଟାପଣ ଅନେକ ପ୍ରକାର ସମସ୍ୟା ଏବଂ ରୋଗର କାରଣ ହୋଇଥାଏ. ପ୍ରତି ମାସରେ 10% ତେଲ କମ୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି. ଖାଦ୍ୟ ଅଭ୍ୟାସରେ ଛୋଟ ଛୋଟ ପରିବର୍ତ୍ତନ ଆଣି ଲୋକମାନେ ନିଜକୁ ସୁସ୍ଥ ରଖିପାରିବେ ବୋଲି ଶ୍ରୀ ମୋଦି କହିଛନ୍ତି.
अधिक वजन या मोटापा कई तरह की परेशानियों को, बीमारियों को भी जन्म देता है. हम सब मिलकर छोटे छोटे प्रयासों से इस चुनौती से निपट सकते हैं. जैसे एक तरीका मैंने सुझाया था, खाने के तेल में 10% की कमी करना.
ନିକଟରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍ ଖୋଜିବାରେ ଖେଲୋ ଇଣ୍ଡିଆ ଅଭିଯାନର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରତିପାଦନ କରିଥିବା ଖେଳାଳିଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି. ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଆଲୋକପାତ କରିଛନ୍ତି. ଏହି ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କର ସେ ଅବତାରଣା ମଧ୍ୟ କରିଛନ୍ତି. ଆସନ୍ତା ମାସ ପ୍ରାରମ୍ଭରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯିବ. ବନ୍ୟଜନ୍ତୁ ସୁରକ୍ଷା ସହିତ ସମସ୍ତେ ଜଡ଼ିତ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. କୌଣସି ଚାପରେ ନ ରହି ସକାରାତ୍ମକ ଭାବନା ସହିତ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି. ଚଳିତ ବର୍ଷ ପରୀକ୍ଷା ପେ ଆଲୋଚନା ଏକ ନୂତନ ଫର୍ମାଟ୍ରେ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି.
यानी एग्जाम वॉरियर्स को उनकी परीक्षाओं के लिए बहुत बहुत शुभकामनाएं देता हूं. आप बिना कोई स्ट्रेस लिए लिए पूरी पॉजिटिव स्पिरिट के साथ अपने पेपर दीजिए।
स्वामी दयानंद सरस्वतीं जयंती अवसर में राष्ट्रपति द्रौपदी मुर्मू तांको स्मृति प्रति श्रद्धांजलि अर्पण करिछंती। सामाजिक गणमाध्यम पोस्टर राष्ट्रपति कहिछंती, स्वामी दयानंद द्वारा परिचालित शिक्षा एवं समाज संस्कार कार्यक्रम समाज में सकारात्मक परिवर्तन आणिबारे गुरुत्वपूर्ण भूमिका ग्रहण करिछि। भारतीय नवजागरण स्वामीजी मुख्य स्तंभ थिले बोली राष्ट्रपति अभिहित करिबा सह देशर प्राचीन गौरव को पुनः प्रतिष्ठा करिबा पई दयानंद सरस्वती चिंताधारा प्रेरणा नेबा लागि आह्वान दैछन्ति। आपण माने संवाद सुनुछन्ति आकाशवाणी रु। ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜିଠାରୁ ଚାରିଦିନିଆ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି। ଫ୍ରାନ୍ସର ଲେସ୍ ଇନ୍ଭାଲିଜେସ୍ଠାରେ ଆସନ୍ତାକାଲି ଜେନେରାଲ ଦ୍ୱିବେଦୀ ଫ୍ରାନ୍ସ ସେନାର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାରେ ପ୍ରଥମେ ଜେନେରାଲ ଦ୍ୱିବେଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ଏବଂ ପରେ ଫ୍ରାନ୍ସ ସେନାମୁଖ୍ୟ ଜେନେରାଲ ପିଏରିଙ୍କ ସହ ବିଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କ ବୃଦ୍ଧି କରିବା ଜେନେରାଲ ଦ୍ୱିବେଦୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଜେନେରାଲ ଦ୍ୱିବେଦୀ ପ୍ୟାରିସ୍ର ସମ୍ମାନଜନକ ମିଲିଟାରୀ ସ୍କୁଲ ଆଣ୍ଡ ଇନ୍ଷ୍ଟିଚ୍ୟୁସନ୍ ଇକୋଲୋ ମିଲିଟେରିଆ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ସେଠାରେ ଫ୍ରାନ୍ସ ପ୍ରତିପକ୍ଷ ଜେନେରାଲ ଦ୍ୱିବେଦୀଙ୍କୁ ଭବିଷ୍ୟତ ଯୁଦ୍ଧାସ୍ତ୍ର ନେଇ ଅବଗତ କରାଇବେ। ଜେନେରାଲ ଦ୍ୱିବେଦୀ ଆସନ୍ତା ମଙ୍ଗଳବାର ଦିନ ମାର୍ସେଲି ଗସ୍ତରେ ଯିବେ। ସେଠାରେ ତାଙ୍କୁ ଫ୍ରାନ୍ସ ସେନାର ମିଶନ ଏବଂ ଭୂମିକା, ଦ୍ୱିପାକ୍ଷିକ ଅଭ୍ୟାସ, ପ୍ରଶିକ୍ଷଣ ସହଯୋଗ ଏବଂ ଫ୍ରାନ୍ସ ସେନାର ଆଧୁନିକୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଫ୍ରାନ୍ସ ସେନା ପକ୍ଷରୁ ଅବଗତ କରାଯିବ। ବୁଧବାର ଦିନ ଜେନେରାଲ ଦ୍ୱିବେଦୀ କାର୍ପେ ଆଗ୍ନେ ଗସ୍ତ କରି ସାମରିକ ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଜେନେରାଲ ଦ୍ୱିବେଦୀ ଆସନ୍ତା ଗୁରୁବାର ଦିନ ନ୍ୟୁଭେ ଚାପଲ ଭାରତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରି ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ସମ୍ମାନରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ। ଦ୍ୱିପାକ୍ଷିକ ସାମରିକ ସହଯୋଗର ନୂତନ ମାର୍ଗ ଉନ୍ମୋଚନ କରିବା ଏବଂ ରଣନୈତିକ ଭାଗିଦାରିତାକୁ ବୃଦ୍ଧି କରିବାରେ ଜେନେରାଲ ଦ୍ୱିବେଦୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାର ଏବଂ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତା ମାସ 19 ତାରିଖରେ ଅନୁଷ୍ଠିତ ହେବ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଚଣ୍ଡିଗଡ଼ଠାରେ ଆନ୍ଦୋଳନରତ କୃଷକଙ୍କ ସହ ଗତକାଲି ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ଚୌହାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କୃଷକ ସଂଗଠନ, କୃଷକ ମଜଦୁର ମୋର୍ଚ୍ଚା ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚା ପ୍ରତିନିଧିଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀ ଏବଂ ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସାମୁଦ୍ରିକ ଝଡ଼ ସାରା ପ୍ରଭାବକୁ ଦୃଷ୍ଟିରେ ରଖି ଭାରତ ହଣ୍ଡୁରାସ୍କୁ 26 ଟନ୍ର ମାନବିକ ସହାୟତା ସାମଗ୍ରୀ ପଠାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମ୍ପର୍କରେ ସୂଚନା ଦେଇ କହିଛି ଏଥିରେ ଚିକିତ୍ସା ଏବଂ ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ ଆଦି ରହିଛି। ସେଥିମଧ୍ୟରେ ଗ୍ଲୁକୋମିଟର, ଅକ୍ସିମିଟର, ସର୍ଜିକାଲ ସାମଗ୍ରୀ, ସିରିଞ୍ଜ, ଗ୍ଲୋଭ୍ସ, ତରଳ ଔଷଧ ସାମଗ୍ରୀ, କମ୍ବଳ ଆଦି ଅନ୍ତର୍ଭୁକ୍ତ। ଆଫଗାନିସ୍ତାନରେ ଏକ ମହିଳା ରେଡିଓ ଷ୍ଟେସନର ପ୍ରସାରଣ ପୁନଃ ଆରମ୍ଭ ହେବାକୁ ଯାଉଛି। ତାଲିବାନ ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏହି ସୂଚନା ପ୍ରଦାନ କରାଯାଇଛି। ବିନା ଅନୁମତିରେ ଏକ ବିଦେଶୀ ଟିଭି ଚ୍ୟାନେଲକୁ ବିଷୟବସ୍ତୁ ପ୍ରଦାନ କରିବା ଅଭିଯୋଗ ନେଇ ଏହି ମହିଳା ରେଡିଓ ଷ୍ଟେସନର ପ୍ରସାରଣ ଲାଇସେନ୍ସକୁ ତାଲିବାନ ସରକାର ପ୍ରତ୍ୟାହାର କରିନେଇଥିଲେ। ରେଡିଓ ବେଗମ ନାମକ ଏହି ଷ୍ଟେସନକୁ ପୁନଃ ଆରମ୍ଭ କରିବାକୁ ବିଭିନ୍ନ କ୍ଷେତ୍ରରୁ ଅନୁରୋଧ ପରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆଇସିସି ପୁରୁଷ ଚାମ୍ପିୟନ୍ସ କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ଅପରାହ୍ନ 2:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଚଳିତ ଆଇସିସି ଚାମ୍ପିୟନ୍ସିପ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ 6 ୱିକେଟ୍ରେ ହରାଇ ବିଜୟ ଯାତ୍ରା ଆରମ୍ଭ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ନ୍ୟୁଜିଲାଣ୍ଡଠାରୁ ପ୍ରାରମ୍ଭିକ ମ୍ୟାଚ୍ରେ 60 ରନ୍ରେ ପରାସ୍ତ ହୋଇଛି। ଆଜିର ମ୍ୟାଚ୍ରେ ଭାରତୀୟ ବିଜୟ ଲାଭ କଲେ ସେମିଫାଇନାଲ୍ରେ ପହଞ୍ଚିବା ଆଶା ଅଧିକ ରହିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତା 28 ତାରିଖ ଜାତୀୟ ବିଜ୍ଞାନ ଦିବସକୁ ବୈଜ୍ଞାନିକ ଢଙ୍ଗରେ ପାଳନ କରିବାକୁ ଦେଲେ ପରାମର୍ଶ। ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜିଠାରୁ 4 ଦିନ ଫ୍ରାନ୍ସ ଗସ୍ତରେ ଗଲେ ସେନାମୁଖ୍ୟ। କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆସନ୍ତା ମାସ 19 ତାରିଖରେ ହେବ ପରବର୍ତ୍ତୀ ଆଲୋଚନା ସୂଚନା ଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ରେ ଆଉ କିଛି ସମୟ ପରେ ଭାରତ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।